ଦ୍ୱିତୀୟ ବିବରଣ ଚବିଶ ପର୍ବ। କୌଣସି ପୁରୁଷ କୌଣସି ସ୍ତ୍ରୀ କି ବିବାହ କରି ଗ୍ରହଣ କଲା ଉତାରେ ଯେବେ ସେ ତାହାଠାରେ କୌଣସି ଲଜ୍ଜାକର ବିଷୟ ପାଇବାରୁ ସେହି ସ୍ତ୍ରୀ ତାହା ଦୃଷ୍ଟିରେ ଅନୁଗ୍ରହ ନ ପାଏ, ତେବେ ସେ ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବିଦାୟ କରିବ। ପୁଣି ସେ ସ୍ତ୍ରୀ ତାହାର ଗୃହରୁ ବାହାରି ଗଲା ଉତାରେ ସେ ଯାଇ ଅନ୍ୟ ପୁରୁଷର ଭାର୍ଯ୍ୟା ହୋଇପାରିବ। ମାତ୍ର ଶେଷ ସ୍ୱାମୀ ଯେବେ ତାହାକୁ ଘୃଣା କରେ, ସେ ଏକ ଛାଡ଼ପତ୍ର ଲେଖି ତାହାର ହସ୍ତରେ ଦେଇ ତାହାକୁ ଆପଣା ଗୃହରୁ ବିଦାୟ କରିଦିଏ। ଅବା ଯେ ତାହାକୁ ଭାର୍ଯ୍ୟା ରୂପେ ଗ୍ରହଣ କରିଥିଲା ସେହି ଶେଷ ସ୍ୱାମୀ ଯେବେ ମରେ, ତେବେ ସେ କଳଙ୍କିତା ହେଲା ଉତାରେ ତାହାର ପ୍ରଥମ ସ୍ୱାମୀ ଯେ ତାହାକୁ ବିଦାୟ ଦେଇଥିଲା ତାହାକୁ ପୁନର୍ବାର ବିବାହ କରିପାରିବ ନାହିଁ, କାରଣ ତାହା ସଦାପ୍ରଭୁଙ୍କ ସମ୍ମୁଖରେ ଘୃଣାଯୋଗ୍ୟ। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଅଧିକାରାର୍ଥେ ଯେଉଁ ଦେଶ ତୁମ୍ଭକୁ ଦିଅନ୍ତି ତୁମ୍ଭେ ତାହା ପାପରେ ଲିପ୍ତ କରିବ ନାହିଁ। କୌଣସି ବ୍ୟକ୍ତି ନୂତନ ଭାର୍ଯ୍ୟା ଗ୍ରହଣ କଲେ ସେ ସୈନ୍ୟ ସଙ୍ଗେ ବାହାରେ ଯିବ ନାହିଁ, କିମ୍ବା ତାହାକୁ କୌଣସି କର୍ମର ଭାର ଦିଆଯିବ ନାହିଁ। ସେ ଏକ ବର୍ଷ ପର୍ଯ୍ୟନ୍ତ ଆପଣା ଗୃହରେ ନିଷ୍କର୍ମରେ ରହି ଆପଣା ଗୃହିତା ଭାର୍ଯ୍ୟାର ମନୋରଞ୍ଜନ କରିବ। କେହି ଚକି ବା ଚକିର ଉପର ପଟ ବନ୍ଧକ ରଖେ ନାହିଁ, ତାହା କଲେ ମନୁଷ୍ୟର ପ୍ରାଣ ବନ୍ଧକ ରଖିବାକୁ ହୁଏ। କୌଣସି ମନୁଷ୍ୟ ଯେବେ ଆପଣା ଭାଇ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କୌଣସି ପ୍ରାଣୀ କି ଚୋରି କରିବାର ଧରାପଡ଼େ, ପୁଣି ସେ ତାହାକୁ ଦାସ ପରି ବ୍ୟବହାର କରେ ବା ତାହାକୁ ବିକିଦିଏ, ତେବେ ସେହି ଚୋର ହତ ହେବ। ଏହି ରୂପେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ। କୁଷ୍ଠରୋଗର ଘା ବିଷୟରେ ସାବଧାନ ହୁଅ। ଲେବୀୟ ଯାଜକମାନେ ତୁମକୁ ଯେ ସକଳ ଶିକ୍ଷା ଦିଅନ୍ତି ତଦନୁସାରେ କରିବା ପାଇଁ ଯତ୍ନପୂର୍ବକ ମନୋଯୋଗ କର। ଆମ୍ଭେ ସେମାନଙ୍କୁ ଯେ ରୂପେ ଆଜ୍ଞା ଦେଇଅଛୁ ସେ ରୂପେ କରିବାକୁ ତୁମେମାନେ ମନୋଯୋଗ କରିବ। ତୁମେମାନେ ମିଶ୍ରରୁ ବାହାର ହୋଇ ଆସିବାବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରିୟମ ପ୍ରତି ଯାହା କରିଥିଲେ ତାହା ସ୍ମରଣ କର। ତୁମ୍ଭେ ଆପଣା ପ୍ରତିବାସୀ କି କୌଣସି ପ୍ରକାର ଋଣ ଦେଲେ ତାହାର ବନ୍ଧକ କି ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତା ଘର ଭିତରକୁ ଯିବ ନାହିଁ। ତୁମେ ବାହାରେ ଛିଡ଼ା ହୋଇ ରହିବ, ଆଉ ତୁମ୍ଭେ ଯାହାକୁ ଋଣ ଦେଇଅଛ ସେ ବ୍ୟକ୍ତି ଆପଣା ବନ୍ଧକି ଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ। ପୁଣି ସେ ଯେବେ ଦୁଃଖୀ ଲୋକ ଥାଏ, ତେବେ ତୁମ୍ଭେ ତାହାର ବନ୍ଧକି ଦ୍ରବ୍ୟ ଘେନି ନିଦ୍ରା ଯିବ ନାହିଁ। ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମକୁ ଆଶୀର୍ବାଦ କରିବ, ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକି ଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇଦେବ। ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ। ତୁମ ଭାଇମାନଙ୍କ ମଧ୍ୟରୁ କେହି ହେଉ ଅବା ତୁମ ଦେଶସ୍ଥିତ ନଗର ଦ୍ୱାରବର୍ତ୍ତୀ ତୁମ ବିଦେଶୀ ମଧ୍ୟରୁ କେହି ହେଉ, ଦୁଃଖୀ ଦରିଦ୍ର ବର୍ତ୍ତନଜୀବୀ ପ୍ରତି ତୁମେ ଉପଦ୍ରବ କରିବ ନାହିଁ। ତାହାରି ଦିନରେ ତାହାର ବର୍ତ୍ତନ ଦେବ, ସୂର୍ଯ୍ୟାସ୍ତ ଯାଏ ତାହା ରଖିବ ନାହିଁ, କାରଣ ସେ ଦୁଃଖୀ ଲୋକ, ତହିଁ ଉପରେ ତାହାର ମନ ଥାଏ। କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ। ସନ୍ତାନମାନଙ୍କ ପାଇଁ ପିତୃଗଣର ପ୍ରାଣଦଣ୍ଡ ହେବ ନାହିଁ, କିମ୍ବା ପିତୃଗଣ ପାଇଁ ସନ୍ତାନମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ। ପ୍ରତ୍ୟେକ ଲୋକ ନିଜ ପାପ ଲାଗି ପ୍ରାଣଦଣ୍ଡ ଭୋଗ କରିବ। ତୁମେ ବିଦେଶୀର କି ପିତୃହୀନର ବିଚାରରେ ଅନ୍ୟାୟ କରିବ ନାହିଁ, କିମ୍ବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ। ମାତ୍ର ତୁମେ ଯେ ମିଶ୍ରରେ ବନ୍ଧା ଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମକୁ ସେଠାରୁ ମୁକ୍ତ କରିଅଛନ୍ତି, ଏହା ସ୍ମରଣ କରିବ। ଏହେତୁ ଆମ୍ଭେ ତୁମକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ। ତୁମ୍ଭେ ଆପଣା ଶସ୍ୟକ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାଶୋରି ଆସିଲେ ତାହା ଆଣିବା ପାଇଁ ଫେରିଯିବ ନାହିଁ, ତାହା ବିଦେଶୀର ପିତୃହୀନର ଓ ବିଧବାର ହେବ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମକୁ ଆଶୀର୍ବାଦ କରିବେ। ତୁମେ ଆପଣା ଜିତବୃକ୍ଷରୁ ଫଳ ପାରିଲା ଉତାରେ ଆଉ ଥରେ ଡାଳକୁ ଯିବ ନାହିଁ, ତାହା ବିଦେଶୀର ପିତୃହୀନର ଓ ବିଧବାର ହେବ। ତୁମେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲା ଉତାରେ ପୁନର୍ବାର ତାହା ସାଉଁଟିବ ନାହିଁ, ତାହା ବିଦେଶୀର ପିତୃହୀନର ଓ ବିଧବାର ହେବ। ଆଉ ତୁମେ ମିଶ୍ର ଦେଶରେ ବନ୍ଧା ଥିଲ, ଏହା ସ୍ମରଣ କରିବ। ଏହେତୁ ଆମ୍ଭେ ତୁମକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ।